ପାଖଟିକେ କଣ ଜଙ୍ଗଲରେ ଗଡ଼ିଯିବା ଛାଡ଼ିଦେଲା ଯେ ଜଙ୍ଗଲଟା
Raja.